ମୁଁ ବୈଜୟନ୍ତୀ ପାତ୍ର ଏବଂ ବିକୁ ଆଦର୍ଶ କଲୋନୀ ଆଉ ତିନାଥ ବସ୍ତିରୁ ମୁଁ କହୁଛି, 38 ନମ୍ବର ୱାର୍ଡରୁ କହୁଛି। ଏ ଅତ୍ୟଧିକ ଗରମ ହେବାରୁ ଆମ ମାଙ୍କର ଦେହ ଖରାପ ହେଇଯାଇଥିଲା, ସେଥିପାଇଁ ଅଙ୍ଗନବାଡି ଦିଦି ଆମ ଘର ପାଖରେ ରହୁଛନ୍ତି, ସିଏ ଆମକୁ ସାହାଯ୍ୟ କରୁଛନ୍ତି। ଆମ ମାଙ୍କୁ ନେଇକି ଯେତେବେଳେ ବି ଖରାପ ହେଉଛି ଦେହ, ସେ ନେଇକି ତାଙ୍କ ରୁମ୍ରେ ରଖୁଛନ୍ତି। ଅତ୍ୟଧିକ ଖରା ହେଇଥିବାରୁ ତାଙ୍କ ହାର୍ଟ ବିଟ୍ ପେନ୍ ହେଉଛି, ସେଥିପାଇଁ ସେ ଗରମ ସମ୍ଭାଳି ପାରୁନାହାନ୍ତି।